वासुदेवाय ॐ नमो भगवते वासुदेवाय श्रीमद्भागवतम् दशम स्कंद कोटि अध्याय श्लोक च तडित्वन्तो महामेघा चण्डाश्वसनवेपिताः ऋणनं जीवनं यस्य मुमुचो करुणा इव तडित्वन्तो महामेघा चण्डाश्वसनवेपितः ऋणनं जीवनं यस्य मुमुचो करुणा इव शब्दान् तडित्वन्तः विद्युत् प्रदर्शनकरी महामेघा विशाल मेघराशि चंड प्रचंड श्वसन वायु द्वारा वेपिता कंपित क्रीड़नम तृप्तिदान जीवनम समांतर जीवन ही वास्तविक अस्य यही जगत द्वारा मुमुचु समाने मोचन कले करुणा कृपाल व्यक्तिगण इव ठीक जयपरी प्रकरण विद्युत चमक सहित विशाल मेघमाला सब प्रचंड वायु द्वारा चालित होते ठीक दयाद्र व्यक्ति पर मेघराशि यही पृथ्वीर सुखपाई से जीवन दान करते बजाऊँगी ठीक जपरि महत् और करुणामय व्यक्तिगण बेले बेले समाज मंगलपाई से धन एवं जीवन दान करती सेहीपरि मेघराशि दृष्टिपात करी शुष्क पृथ्वी उपरे जल ढाई देती जदिओ या फल मेघ मैंने क्षयप्राप्त होता किंतु पृथ्वी सुखपाई से मुक्त भाव वर्षण करता क्रीड़ा पुरुषोत्तम श्रीकृष्ण ग्रंथ से श्री प्रभुपाद यह श्लोक एक भाव भाष्य प्रदान कर वर्षा ऋतु समय प्रबल वायु समग्र देश जल बेग प्रभावित हुए एवं जल वितरण करने मेघगुड़िक गोटे जगार आउ एक जगह को बहन कर नहीं जाए ग्रीष्म पर जो जलर एकांत प्रयोजन देखा जाए से मेघगुड़िक धनी लोक पर मन हुए जे अभाव समय निजर समस्त धनभंडार को शेष करने पर्यटन वितरण करती वर्षा काल मेघगुड़िक से पृथ्वीर उपरभाग जल वितरण कर विशेष हो पड़े कथित अच्छी जे श्री रामचंद्र पिता महाराज दशरथ जितेबाद तक शत्रु संगे युद्ध करते कृषक जो जमीर समस्त घास गुड़ को समय उत्पादित कर ठीक से भाव से शत्रु मान को आड़ आगे जाते जो दान कर आवश्यकता देखा दूसरा जो मेघ जीपी दृष्टि दर्शन कै ठीक से भाव से अर्थदान कर मेघ जल वितरण करने दिगरे ये उदार ये महान धनी और उदारचित व्यक्ति धन वितरण सहित तार तुलना करा जाए मेघर प्रबल वर्षण ये पर्याप्त ये पथर उपरे पहाड़ उपरे सागर महासागर उपरे जोठार जलर प्रयोजन नहीं से वृष्टि हुए मेघ एक दानशील व्यक्ति पर जी धन वितरण करने निजर कोषागार उन्मुक्त करती विचार कर देखते ना ये से दानर कह प्रयोजन अच्छी कि नहीं से मुक्त हस्त दान करती ରୂପକ ଅର୍ଥରେ କହିବାକୁ ଗଲେ ବର୍ଷାର ମେଘରାଶି ମଧ୍ୟରେ ବିଦ୍ୟୁତ ଏପରି ଆଲୋକ ଅଟେ ଯାହାଦ୍ୱାରା ମେଘମାନେ ପୃଥିବୀର ଦୁର୍ଦ୍ଦଶାଗ୍ରସ୍ତ ଅବସ୍ଥାକୁ ଦର୍ଶନ କରନ୍ତି। ଆଉ ପ୍ରଭାବିତ ବାୟୁ ସେଗୁଡ଼ିକର ଦୀର୍ଘ ନିଶ୍ୱାସ ଯାହା ଦୁଃଖୀ ଲୋକଙ୍କର ପାଖରେ ଦେଖାଯାଏ। ପୃଥିବୀର ଅବସ୍ଥା ଦେଖି ଦୁଃଖିତ ହୋଇ ଦୟାଦ୍ର ବ୍ୟକ୍ତି କରି ମେଘରାଶି ବତାସରେ କମ୍ପିତ ହୋଇଥାଏ, ତେଣୁ ସେମାନେ ସେମାନଙ୍କର ଦୃଷ୍ଟିଧାରା ବର୍ଷଣ କରନ୍ତି। ତେଣୁ ଏଇ ଯେଉଁ ଦଶମ ସ୍କନ୍ଧ 20 ଅଧ୍ୟାୟରେ ବର୍ଷା ଋତୁ ଏବଂ ଶରତ ଋତୁ ବିଷୟରେ ବର୍ଣ୍ଣନା କରାଯାଉଛି। ବର୍ଷା ଋତୁ ଆଉ ପୂର୍ବରୁ ଗ୍ରୀଷ୍ମ ଋତୁ ବିଷୟରେ ବର୍ଣ୍ଣନା କରାଯାଇଥିଲା। ଗ୍ରୀଷ୍ମ ଋତୁରେ କେମିତି ଭଗବାନଙ୍କ ଲୀଳା ହୋଇଥିଲା, ଭଗବାନଙ୍କ ଲୀଳାକୁ ବିସ୍ତାର ଭାବେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ ଭଗବାନ ଗ୍ରୀଷ୍ମ ଋତୁରେ କିଭଳି ଲୀଳା କରୁଛନ୍ତି, ସବୁବେଳେ ଭଗବାନଙ୍କ ଲୀଳା ଚାଲିଛି। ଭଗବାନ ସହ ଲୀଳା ପୁରୁଷୋତ୍ତମ, ଲୀଳା ପୁରୁଷୋତ୍ତମ, ତାଙ୍କ ଲୀଳା ଚାଲିଛି। ଆମକୁ ସବୁବେଳେ ଭଗବାନଙ୍କର ଧ୍ୟାନ କରିବାକୁ ପଡ଼ିବ। କିଭଳି ଭଗବତ ଗୀତାରେ ଅର୍ଜୁନ ପଚାରୁଛନ୍ତି, କେମିତି ଆମେ ସବୁବେଳେ ଆପଣଙ୍କୁ ସବୁବେଳେ ଧ୍ୟାନ କରିବୁ। ବିକାଶ ଅଧ୍ୟାୟରେ ଦଶମ ଅଧ୍ୟାୟରେ ଭଗବାନଙ୍କୁ ଏ ପ୍ରଶ୍ନ ପଚାରିଛନ୍ତି, କିଭଳି ଭାବରେ କେହି ଭାବି ମୁଁ ଆମେ ସବୁବେଳେ ମୁଁ ଚିନ୍ତା କରି ଆପଣ ଯାହା ଦେଖିବେ ସବୁକିଛି ଭଗବାନଙ୍କର, ଭଗବାନ ତାଙ୍କର ବିଭୂତି ବିଷୟରେ ବର୍ଣ୍ଣନା କରୁଛନ୍ତି। ତେଣୁ ଜଣେ ଭକ୍ତ ସବୁବେଳେ ଭଗବାନଙ୍କୁ ଧ୍ୟାନ କରିବେ। ସୁଖଦେବ ଗୋସ୍ୱାମୀ ଭଗବାନ ଲୀଳା ଋତୁରେ ବର୍ଣ୍ଣନା କରୁଛନ୍ତି, ସବୁ ଋତୁରେ ବର୍ଣ୍ଣନା କରୁଛନ୍ତି। ଗ୍ରୀଷ୍ମ ଋତୁରେ କେମିତି ଭଗବାନ ଜଳରେ ସ୍ନାନ କରୁଛନ୍ତି, କାଳିଆ ବର୍ଦ୍ଧନ କରୁଛନ୍ତି, ଏବଂ ବିଶେଷ ଭାବରେ ଯେଉଁ ଗ୍ରୀଷ୍ମ ଋତୁରେ ଯେତେବେଳେ ଅଗ୍ନି ଆସିଯାଉଛି, ଦେବାଗ୍ନି ବନରେ ଅଗ୍ନି ଲାଗିଯାଉଛି, ଭଗବାନଙ୍କ ପୋଚନ କରୁଛନ୍ତି। ଏସବୁ ଗ୍ରୀଷ୍ମ ଋତୁ ପରେ ବର୍ତ୍ତମାନ ବର୍ଷା ଋତୁରେ ବର୍ଣ୍ଣନା କରାଯିବ। ବର୍ଷା ଋତୁରେ ଏ ଯେ 6 ଋତୁ ଭଗବାନଙ୍କର ପ୍ରୀତି ଉଦ୍ଦେଶ୍ୟରେ ହେଇଛି, ଭଗବାନ ସୃଷ୍ଟି କରିଛନ୍ତି ଋତୁ, ଋତୁ ସୃଷ୍ଟି କରିଛନ୍ତି। ଭଗବାନ ବିଭିନ୍ନ ପ୍ରକାରରେ ଉପଭୋଗ କରୁଛନ୍ତି, ବର୍ଷାକୁ ମଧ୍ୟ ଭଗବାନ ଉପଭୋଗ କରୁଛନ୍ତି। ତେଣୁ ଏହି ବର୍ଷା ଋତୁର ମାଧ୍ୟମରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଷା ବର୍ଣ୍ଣନା କରୁଛନ୍ତି, ସେତେବେଳେ ବିଭିନ୍ନ ଉଦାହରଣ ମଧ୍ୟ ସବୁ ଦେଉଛନ୍ତି। ବର୍ଷା ଋତୁରେ ଯେଉଁଭଳି ଭାବରେ ବର୍ଷା ହେଉଛି ତାକୁ ଉଦାହରଣ ଦେଇ ଅନ୍ୟ ସହିତ ତୁଳନା କରିଛନ୍ତି। ଇବ ଦେଖିବେ ଇବ ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ବହୁତ ତତ୍ତ୍ୱବିତ୍ ଥିଲେ। ତେଣୁ ଏଇ ଯେଉଁ ଭୌତିକ ଜଗତର ବର୍ଣ୍ଣନା କରି ତା ସହିତ ଅନ୍ୟ ସବୁ ପରମାର୍ଥିକ ଜିନିଷ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି, ତୁଳନା କରିଛନ୍ତି। ତେଣୁ ଏଠାରେ କୁହାଯାଉଛି ଯେ ଭଗବାନଙ୍କର ଏଇ ଯେଉଁ ବର୍ଷା ଋତୁ ସମୟରେ ଯେଉଁ ବର୍ଷା ହେଉଛି, ତଡ଼ିତ୍ୱନ୍ତ ମହାମେଘ, ମେଘ ଭଗବାନ ସୃଷ୍ଟି କରିଛନ୍ତି। ଭଗବତ ଗୀତା 9 ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ତପାପାନାମ ଅହମ୍ ବର୍ଷମ ନିଗୃହାମି ଉଷଦାମି ଚ ଅମୃତମ ଚ ଏବଂ ଉତ୍ତୁଷ୍ଟ ସର୍ବସତ୍ୟାହମ କରିଛନ୍ତି। ଭଗବାନ ତପ କରୁଛନ୍ତି, ଗ୍ରୀଷ୍ମ ପ୍ରଦାନ କରି, ଗ୍ରୀଷ୍ମ ଋତୁ ପ୍ରଦାନ କରି ଏଇ ଜଳକୁ ଶୋଷୁଛନ୍ତି। ପିଲାଦାନ କଥା ମନେ ପଡ଼ୁଛି ତାରି ମଧ୍ୟ ଜଣେ ଆମର ସେ ଥିଲେ ଡିଏଏନ୍ସ କୋର୍ସ, ସେ ମୋତେ ପ୍ରଶ୍ନ ପଚାରିଥିଲେ ଆମର ପି ସାହେବେ ପ୍ରଶ୍ନ ପଚାରିଥିଲେ ଯେ ସମୁଦ୍ର କେମିତି ଶୁଖିଯାଉଛି। ମୁଁ କହିଥିଲି ଖରାରେ ଯେଉଁ ଖରା ହେଉଛି ଜଳ ବାଷ୍ପ ଆକାର ପ୍ରଣତି ହେଇକି ସମୁଦ୍ର ଶୁଖିଯାଉଛି। ସମୁଦ୍ର କେବେ ଶୁଖିଯିବ ନା, ସମୁଦ୍ର ଆପୂର୍ଯ୍ୟ ନାଣ ମଚ୍ଚ ସମୁଦ୍ର ମହାପ ପ୍ରଭୁଶନ୍ତି ଜାତ। ସମୁଦ୍ର ଯେତେ ବର୍ଷା ହେଲେ, ଯେତେ ନଦୀ ଆସିଲେ ମଧ୍ୟ ସେ ସେଇଭଳି ଭାବରେ ସମାନ ଥାଏ, ଯେତେ ଖରା ହେଲେ ମଧ୍ୟ ତା'ର ହ୍ରାସ ହୁଏ ନାହିଁ। ଆମର ଧାରଣା ନଥିଲା ଛୋଟ ପିଲା, ତେଣୁ ଯାହା ହଉ ଏଇ ଯେଉଁ ସୂର୍ଯ୍ୟଙ୍କର ଗ୍ରୀଷ୍ମ ପ୍ରଭାବରେ ସୂର୍ଯ୍ୟଙ୍କର ତାପରେ ତପାମେହ ଭଗବାନ ଏଭଳି ଭାବରେ ତପ ପ୍ରଦାନ କରନ୍ତି, ଗ୍ରୀଷ୍ମ ପ୍ରଦାନ କରନ୍ତି, ଯାହାଫଳରେ କି ଜଳର ବାଷ୍ପ ଆକାରରେ ପରିଣତ ହେଇଯାଏ। ପୁଣି ସେ ବର୍ଷା କରନ୍ତି, ସେଟାକୁ ନେଇ ସେ ବାଷ୍ପକୁ ନେଇ ସେ ବର୍ଷା କରନ୍ତି। ଆମେ ଯେଉଁ ପାଠ ପଢ଼ୁଥିଲେ ଯେ କେମିତି ବର୍ଷା ହେଉଛି ନା, ବାଦଲ ସବୁ ଥଣ୍ଡା ହୋଇଗଲା ପରେ ବର୍ଷା ହେଉଛି,
କିନ୍ତୁ ଖରାଦିନ ତ ଅଛି, ପୁଣି କେମିତି ଥଣ୍ଡା ହେଲା? ଖରା ତ ଅଛି, ଗ୍ରୀଷ୍ମ ଅଛି ନା, ତାହେଲେ ସେ କେମିତି ଥଣ୍ଡା ହେଉଛି? ନା, ଏ ଭଗବାନଙ୍କ ଇଚ୍ଛାରେ ହେଉଛି, ତପାମ ସେ ଗ୍ରୀଷ୍ମ ଦେଇକି ନେଇଯାଉଛନ୍ତି, ଜଳକୁ ନେଇଯାଉ, ବାଷ୍ପ ଆକାରରେ ନେଇଯାଉଛନ୍ତି, ପୁଣି ବର୍ଷା କରୁଛନ୍ତି। ଆମର ବୈଜ୍ଞାନିକ ମାନେ ଯଦିଓ ବିଭିନ୍ନ ପ୍ରକାର ଭାବରେ କହୁଛନ୍ତି, ବୈଜ୍ଞାନିକ ମତ ପ୍ରଦାନ କରୁଛନ୍ତି, କିନ୍ତୁ ପ୍ରକୃତ ସେଇଟା ଠିକ୍ ନୁହଁ। ଭଗବାନ କହୁଛନ୍ତି ସେଇଟା ମୁଁ ତପାମି, ମୁଁ ଏଇଟାକୁ ଗ୍ରୀଷ୍ମ ପ୍ରଦାନ କରୁଛି, ପୁଣି ମୁଁ ବର୍ଷା କରୁଛି। ଆମେ ଯେତେ ବୈଜ୍ଞାନିକ ମନ୍ଦିର ଭିତରେ ବର୍ଣ୍ଣନା କଲେ ମଧ୍ୟ ସେଇଟା ପ୍ରକୃତରେ ଠିକ୍ ହେବ ନାହିଁ। ଭଗବାନ ଛାଡ଼ି ବିଜ୍ଞାନ ବର୍ଣ୍ଣନା କରୁଛି ନା, ତେଣୁ ସେ କହୁଛି ଖରା ଅଛି ନା, ସେ ବାଷ୍ପ ହେଇଗଲା, କିନ୍ତୁ ଥଣ୍ଡା ହେଇଗଲା। ଥଣ୍ଡା କେମିତି ହେଲା? ଗରମ ତ ଅଛି, କେମିତି ଥଣ୍ଡା ହେଲା? ଭଗବାନ ଇଚ୍ଛାରେ ରହୁଛି, ତପାମ୍ୟାସମ ବର୍ଷମ, ମୁଁ ଗ୍ରୀଷ୍ମ ଦେଉଛି, ମୁଁ ବର୍ଷା ଦେଉଛି। ଯେତେବେଳେ ଗ୍ରୀଷ୍ମ ଋତୁରେ ଆମର ବିଶେଷ ଭାବରେ ଭୁବନେଶ୍ୱରରେ ବଢ଼ିଯାଉଛି ଟେମ୍ପରେଚର 44°, 45°, ଆମେ କେତେ ଅତିଷ୍ଠ ହେଇଯାଉଛେ, କେତେ କେତେ ବର୍ଷା ହେବ, ଥଣ୍ଡା କେମିତି ହେବ, କେତେ ଗ୍ରୀଷ୍ମ ହେଉଛି, କିନ୍ତୁ ଏଠି ଗ୍ରୀଷ୍ମରେ ମଧ୍ୟ ପୁଣି ଭଗବାନ ବର୍ଷା କରୁଛନ୍ତି। ତେଣୁ ଏଠି କହୁଛନ୍ତି ତଡ଼ିତ୍ମନ୍ତ ମହାମେଘା, ମେଘ ମେଘରାଶି ଯେଉଁ ଜଳର ବାଷ୍ପ ହେଇଛି, ଜଳ ବାଷ୍ପ ଆକାରରେ ପରିଣତ ହେଉଛି। ତିନୋଟି ଅବସ୍ଥା ରହୁଛି ଜଳର, ଗୋଟେ ବାଷ୍ପୀୟ ଅବସ୍ଥା, ଗୋଟେ ଜଳୀୟ ଅବସ୍ଥା, ଆଉ ଗୋଟେ କଠିନ ଅବସ୍ଥା। ଜଳ ଜଳର ସ୍ୱାଭାବିକ ପ୍ରବୃତ୍ତି ହେଉଛି ସେ ତରଳ, ଜଳର ଧର୍ମ ହେଉଛି ତରଳତା, କିନ୍ତୁ ସେ ଯେତେବେଳେ ଅବସ୍ଥା ଚକ୍ରରେ କେତେବେଳେ ବାଷ୍ପରେ ପରିଣତ ହେଇଯାଉଛି, ପୁଣି କେତେବେଳେ ବରଫରେ ପରିଣତ ହେଇଯାଉଛି। ଆମେ ଯାଇଥିଲୁ ୟୁରୋପ, ସେଠି ଓସ୍ଲୋ ଯାଇଥିଲୁ ନରୱେ, ସେଠି ସବୁ ବର୍ଷା ଶୀତ ଦିନରେ ସବୁ ବରଫ ପଡ଼ିଯାଇଛି, ଲୋକମାନେ ଆନନ୍ଦ ସେଠି ନେଉଛନ୍ତି। ଯାଇକରି ସେଠି ଆମେ ଯଦି ଶ୍ରାବଣ ମାସରେ ଯେମିତି କାଉଡ଼ିମାନେ ନେଇକି ଯାଆନ୍ତି, ସେମିତି ଧରିକିରି ଯାଉଛନ୍ତି, ମୁଁ ସେଠି ଯେଉଁ ପାହାଡ଼କୁ ଉଠି ସେଠି ସବୁ ଖସୁଛନ୍ତି, ବରଫ ଉପରେ ଖସୁଛନ୍ତି। ତେଣୁ ଏଇ ବରଫ ହେଉଛି ଜଳର ଆଉ ଗୋଟିଏ ଅବସ୍ଥା, ଏ ସ୍ୱାଭାବିକ ଅବସ୍ଥା ନୁହଁ। ଜଳର ସ୍ୱାଭାବିକ ଅବସ୍ଥା ହେଉଛି ତରଳତା, କିନ୍ତୁ ପରିସ୍ଥିତିରେ ସେ ବାଷ୍ପ ହୋଇଯାଉଛି, ପୁଣି କେତେବେଳେ କଠିନ ହୋଇଯାଉଛି। ସେଇଭଳି ଭାବରେ ଜୀବର ମଧ୍ୟ ସେଇଭଳି ଭାବରେ ସ୍ୱରୂପ ସ୍ଥିତି ଅଛି। ଜୀବର ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ, ଜୀବର ସ୍ୱରୂପ ହେଉଛି ସେ ଭଗବାନଙ୍କର ଦାସ, କିନ୍ତୁ ମାୟାର ଆବରଣରେ ସତ୍ୱ ରଜତମ ଆମେ ଗତ କ୍ଲାସ୍ରେ କହିଥିଲେ, ସଗୁଣ କେମିତି ନିର୍ଗୁଣ ହେଇଯାଏ, ନିର୍ଗୁଣ ନିର୍ଗୁଣ ବ୍ରହ୍ମ ସେ ସଗୁଣ ହେଇଯାଉଛି। ସେଥିପାଇଁ ଶ୍ରୀପଦ ଗୋସ୍ୱାମୀ ମନ ଦୁଃଖରେ କହୁଛନ୍ତି, ସେଇଟା ଏ ବର୍ଷା ଋତୁର ବର୍ଣ୍ଣନାରେ ସେ କହୁଛନ୍ତି, ଯେମିତି ମେଘ ବିଦ୍ୟୁତ ଏସବୁ ରହିଛି, ଘଡ଼ଘଡ଼ି ଏସବୁ ଯେଉଁ ରହିଛି, ଯେମିତି ସେଭଳି ଭାବରେ ସଗୁଣ ଜୀବ ବା ବ୍ରହ୍ମ ସେଇ ସଗୁଣ ହେଇଯାଉଛି, ସତ୍ୟରେ ତମ ଗୁଣରେ ଆବୃତ ହେଇଯାଉଛି। ତେଣୁ ଏ ଯେଉଁ ଜୀବର ପ୍ରକୃତ ସ୍ୱାଭାବିକ ସ୍ଥିତି ହେଉଛି ସେ ଭଗବାନଙ୍କର ଦାସ, ଜୀବର ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ, କିନ୍ତୁ ମାୟାର ଆବରଣ ପଡ଼ି ସେ ମାୟାର ଦାସ ହେଇଯାଉଛି। ଯେତେବେଳେ ସାତ୍ତ୍ୱିକ ଗୁଣ ରହୁଛି, ସେ ସତ୍ୱ ଗୁଣରେ କାର୍ଯ୍ୟ କରୁଛି, ଭଗବାନଙ୍କର ସେବା କରୁନାହିଁ। ସତ୍ୱ ଗୁଣ ହେଲା ମାନେ ଜଣେ ଭଗବାନଙ୍କର ସେବା କରିବା କଥା, ବ୍ରାହ୍ମଣ ସତ୍ୟ ଗୁଣରୁ ଆସିଲେ ଶୁଦ୍ଧ ସତ୍ୟସ୍ତରେ ନ ଆସିବା ପର୍ଯ୍ୟନ୍ତ ଜଣେ ଭଗବାନଙ୍କର ଭକ୍ତ ହେଇପାରିବେ ନାହିଁ। କିନ୍ତୁ ସତ୍ୟ ଗୁଣରେ ଥିଲେ ମଧ୍ୟ ଜଣେ ଭଗବାନଙ୍କର ମଧ୍ୟ ଭକ୍ତ ନ ହେଇପାରନ୍ତି। ଭାଗବତରେ ପ୍ରହ୍ଲାଦ ମହାରାଜ ସତ୍ୟ ସଂଦର୍ଶନତା କହୁଛନ୍ତି, ବିପ୍ରାତ ଦ୍ୱିଷଗୁଣ ଯୁତ ଅରବିନ୍ଦ ନାମ ପାଦାରବିନ୍ଦ ବିମୁଖାତ ସୁପ୍ରଥମ ବରିଷ୍ଠ ନନୀତ ମନୋବଚନ ହିତାର୍ଥ ପ୍ରାଣ ଗୁଣାତ ସଗୁଣ ନହନ୍ତୁ ଗୁରିମାନ। ବିପ୍ରାତ ଦ୍ୱିଷଗୁଣ ସତ୍ୟଗୁଣର ଯେଉଁମାନଙ୍କ ରହିଛି ପ୍ରଭାବ ରହିଛି ସେମାନଙ୍କୁ ବିପ୍ର କୁହାଯାଉଛି, ତାଙ୍କର 12 ଗୁଣ ରହିଛି, ଭଲ ଗୁଣ ରହିଛି, 12 ଗୁଣ ରହିଛି, ତା ପୂର୍ବ ଶ୍ଳୋକରେ ସେଇଟା କୁହାଯାଇଛି, ଧନ ଅଭିଧନ ରୂପ ତପ ସୁତ ଓଜ ତେଜ ପ୍ରଭାବ ବଳ ପୌରୁଷ ବୁଦ୍ଧି ଯୋଗା, ଏସବୁ 12 ଗୁଣ ରହିଛି। କିନ୍ତୁ ଅରବିନ୍ଦ ନାମ ପାଦାରବିନ୍ଦ ବିମୁଖା, ଏତେ ଭଲ ଗୁଣ ଥାଇକି ମଧ୍ୟ ଜଣେ ଭଗବାନଙ୍କ ଭକ୍ତ ହେଉନାହିଁ। ଚୈତନ୍ୟ ମହାପ୍ରଭୁଙ୍କର ଲୀଳାରେ ଆମେ ଦେଖିବା ଯେତେବେଳେ ଅମୋଘ ମାନେ ଆମର କିଏ ଯେଉଁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ରାଧାଙ୍କର ସେ ଥିଲେ ପୁରୋହିତ, ରାଧାଙ୍କର ପଣ୍ଡିତ, ସେ ଭଗବାନଙ୍କୁ କୃପା ପ୍ରାପ୍ତ ହୋଇକରି ଭଗବାନଙ୍କ ଭକ୍ତ ହୋଇଛନ୍ତି। କିନ୍ତୁ ତାଙ୍କର ଯେ ଜ୍ୱାଇଁ ଷଠୀ, ଷଠୀର ପତି ନବଙ୍ଗ ଶ୍ରୀମତୀ ବ୍ରାହ୍ମଣ, କିନ୍ତୁ ଭଗବାନର ବିମୁଖ ହୋଇଯାଇଛି। ସର୍ବଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଛନ୍ତି, ପ୍ରସାଦ ବ୍ୟବସ୍ଥା କରିଛନ୍ତି, ଭୋଜନ ବ୍ୟବସ୍ଥା କରିଛନ୍ତି, ଅମୋଘ ଦେଖି ଦେଇକରି ସର୍ବଭଟ୍ଟାଚାର୍ଯ୍ୟ ଜାଣିଛନ୍ତି ତାଙ୍କର ଜ୍ୱାଇଁ ଏଇଭଳି ଭାବରେ ନାସ୍ତିକ ବ୍ୟକ୍ତି, ଯଦିଓ ବ୍ରାହ୍ମଣ କିନ୍ତୁ ନାସ୍ତିକ, ତେଣୁ ସେ ଜଗିକିରି ବସିଥିଲେ ଗୋଟେ ବାଡ଼ି ଧରିକିରି କାଳେ କିଏ ଆସିବ, ବିଶେଷ ଭାବରେ ଜ୍ୱାଇଁ ପାଇଁ ଲକ୍ଷ୍ୟ କରି ସେ ବସିଛନ୍ତି ସେ ବାଡ଼ି ଧରିକି। କିନ୍ତୁ ମହାପ୍ରଭୁଙ୍କୁ ବହୁତ ପ୍ରକାର ଅନ୍ନ ଦିଆଯାଇଛି, ବହୁତ ପରିମାଣ ମଧ୍ୟ ଦିଆଯାଇଛି। ମହାପ୍ରଭୁ ଦେଖିକି କହୁଛନ୍ତି ଏତେ ଖାଦ୍ୟ ଏତେ ମୁଁ କ'ଣ ଖାଇବି, ଏବେ ସନ୍ନ୍ୟାସୀ ଲୋକ ଏତେ କ'ଣ ଖାଇବି। ସାରଙ୍ଗଭଟ୍ଟାଚାର୍ଯ୍ୟ କହୁଛନ୍ତି ମୁଁ ଜାଣିଛି ଆପଣ କେତେ ଖାଆନ୍ତି, ଆପଣ ଜଗନ୍ନାଥ ମନ୍ଦିରରେ ଯେଉଁ ଖାଦ୍ୟ ଖାଉଛନ୍ତି 60 କୋଟି ଖାଦ୍ୟ ଗ୍ରହଣ କରୁଛନ୍ତି, ଆପଣ ଦିନଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଖାଦ୍ୟ ଚାଲିଛି, ଆପଣଙ୍କର ରୋଷେଇ ଚାଲିଛି, ଖାଇବା ଚାଲିଛି, ଲକ୍ଷ ଲକ୍ଷ ଲୋକ ପ୍ରସାଦ ପାଉଛନ୍ତି ସେଠି। ସବୁଠାରୁ ବିଗେଷ୍ଟ ରେଷ୍ଟୁରାଣ୍ଟ ୱାର୍ଲଡ ଜଗନ୍ନାଥ ମନ୍ଦିର, କିନ୍ତୁ ଯାହା ହେଉ ତେବେ ମହାପ୍ରଭୁ ଯେତେବେଳେ ଖାଉଛନ୍ତି, ଖାଦ୍ୟ ଗ୍ରହଣ କରୁଛନ୍ତି, ପୁଣି ଆଉ କିଛି ଦେବା ପାଇଁ ଯେତେବେଳେ ଚାଲିଯାଇଛନ୍ତି ସାରଙ୍ଗ ଭଟ୍ଟାଚାର୍ଯ୍ୟ, ସେହି ସମୟରେ ଅମ୍ବୁକୁ ଆସି ପହଞ୍ଚି ଯାଇଛି। ସାଙ୍ଗେ ସାଙ୍ଗେ ସେ ଗୋଟେ କମେଣ୍ଟ ମାରିଦେଲେ, ଏ ସନ୍ନ୍ୟାସୀ କି ଏତେ ଖାଦ୍ୟ ଖାଉଛନ୍ତି, ସନ୍ନ୍ୟାସୀ କ'ଣ ହେଲା, କିନ୍ତୁ ଶୁଣିଦେଲେ ସାରଙ୍ଗ ଭଟ୍ଟାଚାର୍ଯ୍ୟ ବାଡ଼ି ଧରି ଗୋଡ଼େଇଲେ ତାଙ୍କୁ ପଚାରେ। ଯାହା ହେଉ ମହାପ୍ରଭୁ କ୍ଷମାପିକା କଲେ, ମହାପ୍ରଭୁ ସେଠାରୁ ଧରିଲେନି, କିନ୍ତୁ ଆଉ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କର ପତ୍ନୀ ସେ କେହି ଖାଦ୍ୟ ଗ୍ରହଣ କଲେ ନାହିଁ। ତାପରେ ସେ ଅମୋଘକୁ ଝାଡ଼ାବାନ୍ତି ହେଇଗଲା, ହଇଜାନ ହେଇଗଲା, ତେଣୁ ଏକଥା ଜାଣି ମହାପ୍ରଭୁ ନିଜେ ଆସି ତାକୁ କୃପା କରିଛନ୍ତି। ତାର ବକ୍ଷଦେଶରେ ହାତ ଦେଇକରି କହୁଛନ୍ତି, ସହଜ ନିର୍ମଳ ଏଇ ବ୍ରାହ୍ମଣ ହୃଦୟ, ବ୍ରାହ୍ମଣରେ ସତ୍ୟଗୁଣ ରହିଛି ନା, ନିର୍ମଳ ହୃଦୟ, କିନ୍ତୁ ମାସାର୍ଯ୍ୟ ଚାଣ୍ଡାଳ କିଣି ଏହା ବସାଇଲା। ମାସାର୍ଯ୍ୟ କାହିଁକି ଭଗବାନ ପ୍ରତି ତୁମ ମାସାର୍ଯ୍ୟ କାହିଁକି ହେଲା, ଏ ଚାଣ୍ଡାଳୁ କାହିଁକି ରଖିଲେ ତୁମ ହୃଦୟରେ, ତେଣୁ ଏଇଭଳି ଭାବରେ କହି ମହାପ୍ରଭୁ କୃପା କରିଛନ୍ତି। ଯେତେବେଳେ ଅମୋଘ ଭଗବାନଙ୍କ ଭକ୍ତରେ ପରିଣତ ହୋଇଛନ୍ତି, ଏଇଭଳି ଭାବରେ ଅନେକ ଉଦାହରଣ ରହିଛି। ବିପ୍ର ହେଲେ ମଧ୍ୟ, 200 ଗୁଣ ଯୁକ୍ତ ହେଲେ ମଧ୍ୟ, 12 ଗୁଣ ହେଲେ ମଧ୍ୟ ଥିଲେ ମଧ୍ୟ ସେ ଭଗବାନ ଭକ୍ତ ନ ହୋଇପାରନ୍ତି। ତେଣୁ ଏଇ ଯେଉଁ ଆମର ଜୀବନ ସ୍ୱରୂପ ସ୍ଥିତି ଯେତେବେଳେ ପରିବର୍ତ୍ତିତ ହେଉଛି, ସେତେବେଳେ ସେ ଅନ୍ୟର ସେବା କରୁଛି, କେତେବେଳେ ସତ୍ୟଗୁଣରେ ରହି ସତ୍ୟଗୁଣର କାର୍ଯ୍ୟ କରୁଛି, କେତେବେଳେ ରଜଗୁଣର କାର୍ଯ୍ୟ କରୁଛି, ତମଗୁଣର କାର୍ଯ୍ୟ କରୁଛି, ଭଗବାନଙ୍କ ସେବା କରୁନାହିଁ। ଯାହା ହେଉ, ଆମର କହିବାର ଉଦ୍ଦେଶ୍ୟ ଥିଲା ଏହି ଜଳ ଯେତେବେଳେ ଗ୍ରୀଷ୍ମ ଋତୁରେ, ଏ ବର୍ଷା ଋତୁରେ, ତା ପୂର୍ବରୁ ଯେଉଁ 8 ମାସ, ଏ 8 ମାସରେ ଜଳ ବାଷ୍ପରେ ପରିଣତ ହୋଇଯାଉଛି। ତେଣୁ ବର୍ତ୍ତମାନ ଚଡ଼ିବନ୍ତ ମହାବେଗ, ଚଡ଼ିବନ୍ତ ବିଦ୍ୟୁତ ଆସିଯାଉଛି ବେଗରେ, ବିଦ୍ୟୁତ ବେଗରେ ମେଘ ଯେତେବେଳେ ଯୁକ୍ତ ହୋଇଯାଉଛନ୍ତି ସେତେବେଳେ ବିଦ୍ୟୁତ ଉତ୍ପନ୍ନ ହେଉଛି। ଜଣେ ପ୍ରଶ୍ନ ପଚାରିଲେ, ଭକ୍ତିପୁଟିରେ ଆମେ ରହୁଥିଲୁ, ପ୍ରଶ୍ନ ପଚାରିଲେ, ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି 15 ଅଧ୍ୟାୟରେ, ନ ତ ମହାସୂ ସୂର୍ଯ୍ୟ, ନ ଶଶାଙ୍କ, ନ ପାବକ, ଯତ୍ତତ୍ୱା ନିବର୍ତ୍ତନ ତଥାମ ପରମ ମମ। ସେ ପଚାରିଲେ, ବିଦ୍ୟୁତ ଶକ୍ତି ତ ଆଗରୁ ନଥିଲା, ବିଦ୍ୟୁତ ଶକ୍ତି ଏବେ ଉତ୍ପନ୍ନ ହେଲା, ତାହେଲେ ଏଠି କେମିତି ରୋଗବନ୍ଧନ ଲେଖିଛନ୍ତି ବିଦ୍ୟୁତ? ବୈଜ୍ଞାନିକମାନେ ଯାହା ଉଦ୍ଭାବନ କରୁଛନ୍ତି ତା ପୂର୍ବରୁ ଅଛି, ସେ କେବଳ ସେଇଟାକୁ ସେହି ସମୟରେ ଜାଣିଲେ, ତା ପୂର୍ବରୁ ଯେ ସେ ନଥିଲା, ସେ ନିଜେ ନିଜେ ସୃଷ୍ଟି କଲେ, ତା ନା ସେସବୁ ଜିନିଷ ରହିଛି। ଭଗବାନ ବୈଜ୍ଞାନିକମାନଙ୍କ ନୂଆ ଉଦ୍ଭାବନ ଚାଲିଛି, 100 କୋଟି ବର୍ଷ ପରେ ମଧ୍ୟ କେତେ ନୂଆ ଉତ୍ପନ୍ନ କ'ଣ ଉଦ୍ଭାବନ କଲେ ମଧ୍ୟ କିନ୍ତୁ ଭଗବତ ତତ୍ତ୍ୱକୁ ସେମାନେ ଉଦ୍ଭାବନ କରିପାରିବେ ନାହିଁ। କାହିଁକି ନା ତାଙ୍କର ଯେଉଁ ମାର୍ଗ, ସେ ମାର୍ଗ ହେଉଛି ଆସେଣ୍ଡିଂ ପ୍ରୋସେସ। ଏଇଟା ଆମେ ବହୁତ କଳ୍ପନା କରି ବ୍ରହ୍ମା କହୁଛନ୍ତି ବ୍ରହ୍ମସଂହିତାରେ, କନ୍ଥାଷ୍ଟ କୋଟି ସଦବ ସରସନ୍ତ୍ରଗମ୍ୟ ବାୟୁ ରଥା ବିମନସ ମୁନିପୁଙ୍ଗବାନ ସ୍ୱପେ ସ୍ତ୍ରୀତତ୍ର ମଧ୍ୟ ସିଂହ ଅଭିଚିନ୍ତ କର୍ତ୍ତେ ଗୋବିନ୍ଦ ମାଲିନ ସଂହିତ ମନ୍ତ୍ରୟା। ଶହେ କୋଟି ବର୍ଷ ଧରିକିରି ମନ ବେଗରେ କଲେ ମଧ୍ୟ ଯେତେ ମନଶୀଳ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ତଥାପି ସେ ଭଗବତ ତତ୍ତ୍ୱକୁ ବୁଝିପାରିବେ ନାହିଁ। ତେଣୁ ଏଇ ଯେଉଁ ବିଦ୍ୟୁତ ରହିଛି, ବିଦ୍ୟୁତ ଶକ୍ତି ରହିଛି, ବିଦ୍ୟୁତ ଚକ୍ଷୁ ଭଳି ବର୍ଣ୍ଣନା କରାଯାଉଛି। ଚକ୍ଷୁ ଆମେ ଯେମିତି ଚକ୍ଷୁରେ ଦେଖୁଛେ ସେଭଳିଆ ମେଘ, ମହାମେଘ, ବହୁତ ବଡ଼ ବଡ଼ ମେଘ ସବୁ ରହିଛନ୍ତି, ସେମାନେ ସବୁ ତାଙ୍କର ଏଇ ବିଦ୍ୟୁତ ରୂପକ ଚକ୍ଷୁରେ ଦେଖୁଛନ୍ତି ପୃଥିବୀର କିଭଳି ଭାବରେ ଦୁର୍ଦ୍ଦଶା ରହିଛି। ତପ୍ତ ଜୀବନ ଖରାରେ ବହୁତ ଗ୍ରୀଷ୍ମ ବା ବହୁତ ଗରମ ହେଇ ସେମାନେ ତପ୍ତ ହେଇଯାଉଛନ୍ତି, ଶୁଖି ଯାଉଛନ୍ତି, ବହୁତ କଷ୍ଟ ଅନୁଭବ କରୁଛନ୍ତି। ଯେତେବେଳେ ସୂର୍ଯ୍ୟଙ୍କର ତାପ ଟିକେ ବଢ଼ିଯାଉଛି, କ'ଣ ତା କହନ୍ତି ଯେଉଁ ମୃତ୍ୟୁବରଣ କରିଯାଉଛନ୍ତି, ବହୁତ ଆମର ମୃତ୍ୟୁ ହେଇଥିଲା ଛୁଆଙ୍କ ବିଷୟରେ, କେତେ ଲୋକ ମୃତ୍ୟୁବରଣ କରିଗଲେ ଅସ୍ମହାତ୍ମା। ତେଣୁ ଏଇ ଯେଉଁ ଦେଖିକିରି ଲୋକମାନଙ୍କର ଯେଉଁ ତପ୍ତ ଅବସ୍ଥା ଦେଖି ମେଘକୁ ମେଘଙ୍କର କରୁଣା ଆସିଯାଉଛି, କରୁଣା ଆସିଯାଉଛି। ଯେମିତି ସାଧୁ ବ୍ୟକ୍ତିମାନେ, ସାଧୁଙ୍କର ଲକ୍ଷଣ ହେଉଛି କରୁଣା କରିବେ, ସାଧୁଙ୍କର ଲକ୍ଷଣ ହେଉଛି କରୁଣା। ଯେତେବେଳେ ଭାଗବତରେ କପିଳଦେବ ତାଙ୍କ ମାଆଙ୍କୁ କହୁଛନ୍ତି ତୃତୀୟ ସ୍କନ୍ଧରେ ପଚିଶ ଅଧ୍ୟାୟରେ ଶିକ୍ଷା ଦେଉଛନ୍ତି ଚକ୍ଷୁଯୋଗ, ସେତେବେଳେ ସେ କହୁଛନ୍ତି ଯେ ଚେତା କରୋଷ ବନ୍ଧାୟ ମୁକ୍ତୈ ଚାତ୍ମନ ମତମ ଗୁଣେଶ ସତମ ବନ୍ଧାୟ ରତମ ବା କୌଶି ମୁକ୍ତୈ। ଆମର ଯେଉଁ ଚେତନା ବା ଯେଉଁ ମନ ରହିଛି, ଏହି ଆମର ବନ୍ଧନ ଏବଂ ମୁକ୍ତିର କାରଣ। ଚେତ କଳୁଷ ବନ୍ଧାୟ ମୁକ୍ତୈ ଚାତ୍ମନ ମତମ ଗୁଣେଶ ସତମ ବନ୍ଧାୟ, ଗୁଣ ଭିତରେ ଯଦି ଆମେ ରହିବା ତାହେଲେ ଆମେ ଏଇ ବନ୍ଧା ହେଇକି ରହିଛୁ, ବନ୍ଧ ଏଇ ମୁକ୍ତ ଜଗତରେ ବନ୍ଧନ ହେଇକି ରହିଥିବା। କିନ୍ତୁ ରତନ ବା କୌଶି ମୁକ୍ତୈ, କିନ୍ତୁ ଆମେ ଯଦି ମନକୁ ଭଗବାନ ପାଦପୀଠରେ ଲଗେଇବା, ଭକ୍ତଙ୍କର ପାଦପୀଠରେ ଲଗେଇବା, ତାହେଲେ ଆମେ ମୁକ୍ତି ଆଡ଼କୁ ଗମନ କରିବା, ମୁକ୍ତି ଆଡ଼କୁ ଆଗେଇ ଯିବା। ତେଣୁ ସେହି ପ୍ରସଙ୍ଗରେ ସାଧୁର ଲକ୍ଷଣ ଯେତେବେଳେ ବର୍ଣ୍ଣନା କରୁଛନ୍ତି କପିଳ ଦେବ ମାଆଙ୍କୁ କହୁଛନ୍ତି, ମା ଯଦି ଚିନ୍ତା କରିବେ ତା ପରେ ଆଉ ଗୋଟେ ସବୁ ପ୍ରସଙ୍ଗମ ଅଜରଙ୍କ ବାସମ ଆତ୍ମନ କବେ ବିଧୁ ସଇବ ସାଧୁ ସ୍ମୃତ ମୁଖ୍ୟ ଦ୍ୱାର ଅଭାବୃତ। ଏ ଯେଉଁ ଆସକ୍ତି ରହିଛି, ଏ ଆସକ୍ତି ଅଜରମ, ଏ କେବେଲେ ଜରା ହୁଏନି। ଆମ ଶରୀର ଜରା ହେଇଯାଏ, ବାର୍ଦ୍ଧକ୍ୟ ହେଇଯାଏ, ଶରୀରରେ ବାର୍ଦ୍ଧକ୍ୟ ଅବସ୍ଥା ଆସିଯାଏ, କିନ୍ତୁ ଏ ଯେଉଁ ଆସକ୍ତିର ବାର୍ଦ୍ଧକ୍ୟତା ନାହିଁ। କିନ୍ତୁ ସେଇ ଆସକ୍ତି ଯଦି ଆମେ ସାଧୁଙ୍କ ପ୍ରତି କରିବା ତାହେଲେ ମୁଖ୍ୟ ଦ୍ୱାର ଅଭାବୃତ, ମୁଖ୍ୟ ଦ୍ୱାର ପାଇଁ କରିଛି। ତିନୋଟି ଦ୍ୱାର ଭଗବତ ଗୀତା ସବୁ ସଧ୍ୟାରେ ଭଗବାନ କହୁଛନ୍ତି, ତିନୋଟି ଦ୍ୱାର ରହିଛି ନରକର ଦ୍ୱାର, ତ୍ରିବିଧମ ନରକ ସେଦମ ଦ୍ୱାରମ ନାଶନ ମାଧ୍ୟମ। ଆମେ ନିଜକୁ ସେ ନଷ୍ଟ କରିଦେବ ଏଇ ନରକର ଦ୍ୱାର, କ'ଣ କ'ଣ ସେ କାମ କ୍ରୋଧ ତଥା ଲୋଭ ତସ୍ମା ଦେଇତତ୍ରେ। କାମ କ୍ରୋଧ ଲୋଭ ଏ ହେଉଛି ନରକକୁ ଯିବାର ତିନୋଟି ରାଜମାର୍ଗ, ନ୍ୟାସନାଲ ହାଇୱେ, ନରକକୁ ଯିବାର ନ୍ୟାସନାଲ ହାଇୱେ ହେଉଛି ସେଇଟା କାମ କ୍ରୋଧ ଲୋଭ ତସ୍ମା ଦେଇତତ୍ରେ। ସେଥିପାଇଁ ଏଇଟାକୁ ଏ ତିନିଟାକୁ ତ୍ୟାଗ କରିବା ପାଇଁ କହୁଛି, ଏ ଆସନ୍ତ ଗୁଣ। ସେଭଳି ଭାବରେ ମୁଖ୍ୟର ଦ୍ୱାର ମଧ୍ୟ ରହିଛି, ସେ କ'ଣ ନା ସାଧୁ ସଙ୍ଗ, ପ୍ରସଙ୍ଗମ ଅଜରମ ପାସମ ଆତ୍ମନ କବେ ବିଧୁ। ଏ ଯେଉଁ ଆସକ୍ତି ରହିଛି, ଏ ଆସକ୍ତି ଆମେ କାଟିପାରିବା ନାହିଁ। ଯେଉଁ ଆସକ୍ତି ଦ୍ୱାରା ଜଣେ ସିଗରେଟ୍ ଟାଣୁଛି, ଜାଣିଲେ ମଧ୍ୟ ଏଇଟା ଆମକୁ ମୃତ୍ୟୁର କାରଣ ବା କ୍ୟାନ୍ସରର କାରଣ, ଜାଣିଲେ ମଧ୍ୟ ସେ ଛାଡ଼ିପାରୁନାହିଁ, ଏତେ ଆସକ୍ତି ରହିଛି। ଆସକ୍ତି ଆମର ସ୍ୱାଭାବିକ ସ୍ଥିତି, ଆସକ୍ତି ରହିବ। କିନ୍ତୁ ଏଇ ଯଦି ଏଇ ଭୌତିକ ଆସକ୍ତି ନ ରଖିବା ଯଦି ସାଧୁ ପ୍ରତି ଆସକ୍ତି ରହିବା ସହିବ ସାଧୁ ସୁଖ ମୁଖ୍ୟ ଦ୍ୱାର ଅପାରୁତ ତାହେଲେ ଆମକୁ ମୁଖ୍ୟ ଦ୍ୱାର ଖୋଲିଯିବ ନ୍ୟାସନାଲ୍ ହାଇୱେ ମୁଖ୍ୟ ରାତ୍ର ନ୍ୟାସନାଲ୍ ହାଇୱେ ହେଉଛି ସାଧୁ ସଂଘ ତେଣୁ ମାଆଙ୍କର ଯଦି ମନରେ ଆସିବ ପ୍ରଶ୍ନ ଯେ ସାଧୁ ବୋଲି କେମିତି ଜାଣିବା ତେଣୁ ଦୁଇଟି ଶ୍ଳୋକରେ ସାଧୁଙ୍କର ଲକ୍ଷଣ କହୁଛନ୍ତି କବିରେ ତିତିକ୍ଷେପ କାରୁଣିକ ସୁଦନ ସନ୍ଦେହିନା ଅଗାଧ ଶତ୍ରୁ ଶାନ୍ତା ସାଧବ ସାଧୁ ଭୂଷଣ ଏ ସାଧୁର ଲକ୍ଷଣ ଏ ଗୌଣ ଲକ୍ଷଣ ମୁଖ୍ୟ ଲକ୍ଷଣ ଛାଡ଼ନ୍ତୁ ଗୌଣ ଲକ୍ଷଣରେ କୁହାଯାଉଛି ତିତିକ୍ଷେପ ଇଏ ସାଧୁ କହିଲେ କେମିତି ଜାଣିବା ନା ସେ ସବୁ ସହିପାରୁଥିବେ ସହିପାରୁଥିବ ସବୁ ଯେତେ ଜଣେ ତାଙ୍କ ପ୍ରତି ବିଦ୍ରୋହ କଲେ ମଧ୍ୟ ଯେତେ ସମ୍ମାନ ଦେଲେ ଯେତେ ତାଙ୍କ ପ୍ରତି ଅସଦାଚରଣ କଲେ ମଧ୍ୟ ସେ ଖାଲି ସହିଦେବେ ନାହିଁ ତିତିକ୍ଷେପ ଖାଲି ସହିଦେବେ ନାହିଁ କାରୁଣିକ ତିତିକ୍ଷେପ କାରୁଣିକ ଜଣେ ଆମ ପ୍ରତି ଦ୍ରୋହ କରୁଛି ମାନେ ଆମେ ଚିନ୍ତା କରିବା ତା ସହିତ ଆମେ ସର୍ବ କରିବା ନାହିଁ ଇଏ ଯେଉଁମାନେ ଉନ୍ନତ ସୂତ୍ରରେ ଆମେ ସେମାନେ ଏଇଗୁଡ଼ି ଆମେ ଚିନ୍ତା କରିବେ କିନ୍ତୁ ସାଧୁ ଯିଏ ସେ କହିବେ ତାହା ପ୍ରତି କରୁଣା କରିବେ ଥରେ ଦାକ୍ଷିଣାତ୍ୟରେ ଭାରତର ଦାକ୍ଷିଣାତ୍ୟରେ ନଦୀରେ ସ୍ନାନ କରୁଥିଲେ ଜଣେ ସାଧୁ ସ୍ନାନ କରିକି ଯେତେବେଳେ ଆସୁଛନ୍ତି ସେଠି ଘର ଅଛି ନଦୀ ପାଖରେ ଗୋଟେ ଘର ଅଛି ମାନେ କେତେ ମଲ୍ଟିଷ୍ଟୋରି ବିଲ୍ଡିଂ ଗୋଟେ ଅଛି ଜଣେ ଉପରେ ଜଣେ ଯବାନ କରନ୍ତି ସେ ଦେଖୁଛି ସାଧୁ ଜଣଙ୍କ ସ୍ନାନ କରି ଆସୁଛି ତ ଛେପି ପକେଇ ଦେଉଛି ତେଣୁ ସେ ସାଧୁ ଜଣଙ୍କ ଆଉ କିଛି ତା ପ୍ରତିବାଦ କରୁନାହାନ୍ତି ସେ ପୁଣି ଗଲେ ସ୍ନାନ କଲେ ନଦୀରେ ସ୍ନାନ କଲେ ତାପରେ ଯେତେବେଳେ ଆସୁଛନ୍ତି ସେତେବେଳେ ପୁଣି ଥରେ ସେ ଛେପ ପକେଇ ଦେଉଛି ଏଇଭଳି ଭାବରେ 20-21 ଥର କରିସାରିଲା ପରେ ସାଧୁ ପ୍ରତି କୌଣସି ପ୍ରତିବାଦ କରୁନାହାନ୍ତି ଯାଇକି ନଦୀରେ ସ୍ନାନ କରିକି ନେଇ ଆସୁଛନ୍ତି ସେତେବେଳେ ସେ ଜଗନ୍ନାଥର ହୃଦୟ ଚାଲିଗଲା ସେ ଆସି କ୍ଷମା ବିକା କରୁଛି ତେଣୁ ସେ ସାଧୁ ଜଣ କହୁଛନ୍ତି ତୁମେ ମଧ୍ୟ ପ୍ରକୃତରେ ମୁଁ ତୁମ ପ୍ରତି କିଛି କୃପା କରିନାହିଁ ତୁମେ ମୋ ପ୍ରତି କୃପା କର ନା କେମିତି ନା ମୁଁ ଏ ନଦୀରେ କେତେ ଥର ଆଜି ସ୍ନାନ କଲି ନଦୀରେ ମୁଁ ଥରେ ସ୍ନାନ କରିଥାନ୍ତି କିନ୍ତୁ ତୁମ ଯୋଗୁଁ ମୁଁ ଆଜି ଏତେ ଥର ସ୍ନାନ କଲି ସାଧୁର ଲକ୍ଷଣ ସବୁ ରହିଛି ଯେତେ ଜଣେ ନିତ୍ୟାନନ୍ଦ ପ୍ରଭୁ ତେଣୁ ତାଙ୍କ ପ୍ରତି ଯେଉଁ ଜଗାଇ ମାଧୋଇ ତାଙ୍କ ପ୍ରତି ଅତ୍ୟାଚାର କଲେ ମଧ୍ୟ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ କୃପା କରୁଛନ୍ତି କେମିତି ଆମର ଉଦ୍ଧାର ହେବେ ହରିଦାସ ଠାକୁର ଯେଉଁମାନେ ତାଙ୍କୁ 22 ବଜାରରେ ବେତ୍ରାଘାତ କଲେ ମଧ୍ୟ ସେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ପ୍ରଭୁ ଏମାନେ କ୍ଷମା ଦିଅନ୍ତି ଏମାନେ ଜାଣିନାହାନ୍ତି ଏମାନେ କ'ଣ କରୁଛନ୍ତି ତେଣୁ ଏଇ ସାଧୁର ଲକ୍ଷଣ ହେଉଛି ଏଇଟା ତିତିକ୍ଷେପ କାରୁଣିକ କରୁଣା ତାଙ୍କର ରହିଛି ସୁଦନ ସବୁ ଦେଇନା ଖାଲି ଯେ ମନୁଷ୍ୟମାନଙ୍କ ପ୍ରତି ତାଙ୍କର କରୁଣା ରହିଛି ତା ନୁହଁ ସର୍ବ ଦେଇନା ଯେତେ ଜୀବଜଗତ ଅଛନ୍ତି ସମସ୍ତଙ୍କ ସର୍ବେ ଭବନ୍ତୁ ସୁଖିନା ସର୍ବେ ସନ୍ତୁ ନିରାମୟା ସର୍ବେ ମୁଦ୍ରାଣି ପଶନ୍ତୁ ମା କଶ୍ଚିତ ଭାଗବତ ଇଏ ହେଉଛି ବେଦ ଏ ସାଧୁଙ୍କର ମନୋଭାବ ହେଉଛି ଏଇଟା ସମସ୍ତେ ଆନନ୍ଦ ରୁହନ୍ତୁ ସର୍ବେ ଭବନ୍ତୁ ସୁଖିନା ସର୍ବେ ସନ୍ତୁ ନିରାମୟା ସମସ୍ତେ ନିରୋଗ ରୁହନ୍ତୁ ସର୍ବେ ମୁଦ୍ରାଣି ପଶନ୍ତୁ ଯଦି ସେମାନେ ପ୍ରକୃତ ମଙ୍ଗଳ ଓ ମଙ୍ଗଳକର ରାସ୍ତାକୁ ଜାଣିପାରିବେ ତାହେଲେ ସେମାନେ ଏଇଭଳି ଭାବରେ ରହିପାରିବେ କାହାକୁ ଦୁଃଖ ଆସିବ ନାହିଁ ଆନନ୍ଦରେ ରହିପାରିବେ ଆନନ୍ଦମୟ ଭ୍ୟାସ ଆମର ସ୍ୱରୂପ ସ୍ଥିତ ହେଉଛି ଆମେ ଆନନ୍ଦମୟ ଯେମିତି ଜଳର ସ୍ୱରୂପ ସ୍ଥିତ ହେଉଛି ତରଳତା ସେଇଭଳି ଭାବରେ ଆମର ସ୍ୱରୂପ ସ୍ଥିତ ହେଉଛି ଆମେ ଆନନ୍ଦମୟ କିନ୍ତୁ ଏଇ ଗୁଣ ପ୍ରଭାବରେ ଆମେ ଦୁଃଖ ପ୍ରାପ୍ତ ହେଉଛେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷ ଅନୁଦର୍ଶନ ଦୁଃଖ ଆସୁଛି ଦୁଃଖାଳୟ ସହାସତମ ଭୌତିକ ଜଗତ ହେଉଛି ଦୁଃଖାଳୟ କାହିଁକି ନା ଆମେ ଭଗବାନଙ୍କୁ ଭୁଲି ଯାଇଛେ ତେଣୁ ଏ ସାଧୁର ଲକ୍ଷଣ ହେଉଛି କରୁଣା କରିବେ ସମସ୍ତଙ୍କୁ ଯେ ଜୀବେ ଦୟା ଜୀବେ ଦୟା ନାମ ହେଉଛି ସର୍ବଧର୍ମ ସାର ଏ ଧର୍ମ ପ୍ରକୃତ ଧର୍ମ ହେଉଛି ଜୀବ ପ୍ରତି ଦୟା ଜୀବେ ଦୟା ଏବଂ ନାମ ହେଉଛି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ଜୀବି ଦୟା ନାମ ରୁଚି ସର୍ବଧର୍ମ ସାର ହେଉଛି ଶ୍ରେଷ୍ଠ ଧର୍ମ ଜୀବି ଦୟା।
ରୋବର୍ଟ ମାର୍କ୍ସ କହିଛନ୍ତି ଅହିଂସା ଅର୍ଥରେ ସେ କହୁଛନ୍ତି ଯେ ଖାଲି ଜୀବ ହତ୍ୟା ଯେ ହିଂସା ତା ନୁହଁ।
ଜଣେ ଭଗବାନଙ୍କ ବ୍ୟବସ୍ଥାରେ ସମସ୍ତଙ୍କୁ ଏହି ପରମାର୍ଥ ମାର୍ଗରେ ଅଗ୍ରସର ହେବା ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି, କିନ୍ତୁ ଜଣେ ଯେତେବେଳେ ସେମାନେ ବାଧା ଦେଉଛନ୍ତି ସେଇଟା ହେଉଛି ହିଂସା। ତେଣୁ ଏ ଅହିଂସାର ବହୁତ ବଡ଼ ଡେଫିନେସନ୍ ରୋବର୍ଟ ମାର୍କ୍ସ ଦେଇଛନ୍ତି। ତେଣୁ ଜୀବର ଯୁବପତି ସ୍ୱଭାବିକ ଦୟା ରହିଛି ସାଧୁମାନଙ୍କର। ସାଧୁମାନେ ଯେଭଳି ଭାବରେ କରୁଣା କରନ୍ତି ସେଭଳି ଭାବରେ ମେଘ ମଧ୍ୟ ମହାବେଗା ଚଡ଼ିତ୍ୱନ୍ତୁ ମହାବେଗା ଚଣ୍ଡ ଶୋଷଣ ଦେଇପିତା ଚଣ୍ଡ ଶୋଷଣ ପ୍ରବଳ ବାୟୁ ଆସିଲେ କମ୍ପିତ ହୋଇଯାଉଛନ୍ତି, ସେ ଗୋଟେ ସ୍ଥାନରୁ ରହିପାରୁନାହାନ୍ତି, ବିଭିନ୍ନ ସ୍ଥାନକୁ ଯାଉଛନ୍ତି ଏବଂ ବିଭିନ୍ନ ସ୍ଥାନକୁ ଯାଇ ସେମାନେ ବର୍ଷା କରୁଛନ୍ତି ବୃଷ୍ଟି କରୁଛନ୍ତି। ମେଘମାନେ ସବୁ ମିଶିକି ଗୋଟେ ଜାଗାରେ ରହିଥିଲେ, ଆପଣ ଯେତେବେଳେ ଯିବେ ଗୋଟେ ଜାଗାରେ ଦେଖିବେ ବରଫର ସ୍ତର ରହିଥିବ ଲାଗିକରି ସବୁ ରହିଥିବ, ତାହେଲେ ଖାଲି ସେଇଠି ବର୍ଷା ମାନେ କେଉଁଠି ବର୍ଷା ହେଇପାରିବ ନାହିଁ। କିନ୍ତୁ ଚଣ୍ଡ ଶୋଷଣ ବେପିତ ଭୀଷଣ ବାୟୁ ଆସୁଛି, ମୋର ଦେବ ବାୟୁ ଦେବତା ସେ ବାୟୁ ପ୍ରେରଣ କରୁଛନ୍ତି, ତେଣୁ ମେଘ ବିଭିନ୍ନ ସ୍ଥାନକୁ ତଦାୟତ କରୁଛନ୍ତି ଯିବା ଆସିବା କରୁଛନ୍ତି। ତେଣୁ ଚଢ଼ିତ୍ୱନ୍ତ ମହାବେଗ ଚଣ୍ଡ ଶୋଷଣ ବେପିତ ବହୁତ ବେଗରେ ଯେତେବେଳେ ବାୟୁ ବହୁଛି ସେତେବେଳେ ସେ କମ୍ପିତ ହେଇଯାଉଛନ୍ତି, କମ୍ପିତ ହେଇଯାଉଛନ୍ତି, ରହିପାରୁନାହାନ୍ତି ଗୋଟେ ସ୍ଥାନରେ ସ୍ଥିର ହେଇକି ରହିପାରୁନାହାନ୍ତି। ସେଭଳି ଭାବେ ପ୍ରିଣନ ଜୀବନ ଯଶ୍ୟ ଯେତେବେଳେ ଆମର ଭାରତବର୍ଷରେ ମଧ୍ୟ ସବୁ ବିଭିନ୍ନ ସ୍ଥାନରେ ମଧ୍ୟ ରହିଛି, ଖରାଦିନେ ପାଣି ଲେବୁ କମିଯାଉଛି, କୂଅରେ ପାଣି ରହୁଛି, ବହୁତ କଷ୍ଟରେ ସେମାନେ ରହୁଛନ୍ତି, ଖରାଦିନେ ପାଣି ନାହିଁ କ'ଣ କରିବେ, ଅଳ୍ପ ପାଣିରେ ଚଳୁଛନ୍ତି। କିନ୍ତୁ ଯେତେବେଳେ ବର୍ଷା ହେଉଛି ସେତେବେଳେ ପୁଣି ୱାଟର୍ ଲେବୁଲ୍ ବଢ଼ୁଛି, ସେତେବେଳେ ତାଙ୍କର ଜଳ ସମସ୍ୟା ଦୂର ହେଉଛି। ଖରାଦିନେ ଏହିଭଳି ଭାବେ ବିଭିନ୍ନ ପ୍ରକାର ଅସୁବିଧା ରହିଛି। ତେଣୁ ପ୍ରେରଣ ଜୀବନ ଯଶ୍ୟ ଜଳ ହେଉଛି ଜୀବନ, ଜଳକୁ ଜୀବନ ବୋଲି କୁହାଯାଉଛି, ଜଳ ଜୀବନ ପ୍ରେରଣ ସମସ୍ତଙ୍କ ପ୍ରିୟ, ଜଳ ହେଉଛି ସମସ୍ତଙ୍କ ପ୍ରିୟ। ଧ୍ରୁବ ମହାରାଜ ଯେତେବେଳେ ତପସ୍ୟା କରୁଥିଲେ ପ୍ରଥମ ମାସରେ ତିନି ଦିନ ଅନ୍ତରରେ ସେ ଖାଉଥିଲେ କ'ଣ ଫଳ ଏବଂ ଫଳ ଏବଂ ପତ୍ର ଇତ୍ୟାଦି ଏସବୁ ଖାଇକି ରହୁଥିଲେ, ତପସ୍ୟା ଉଚ୍ଚ ତପସ୍ୟା କରିଥିଲେ। ତେଣୁ ତାପରେ ଦ୍ୱିତୀୟ ମାସରେ ସେ କ'ଣ କଲେ ନା ଛଅ ଛଅ ଦିନ ଅନ୍ତରରେ ଛଅ ଛଅ ଦିନ କେବଳ ତୃଣ ତୃଣ ପର୍ଣ୍ଣ ବା ପତ୍ର ତୃଣ ଇତ୍ୟାଦି ଘାସ ଇତ୍ୟାଦି ଖାଇକି ରହିଲେ ଏବଂ ତୃତୀୟ ମାସରେ ନଅ ଦିନରେ ଛଳି ସେ ଜଳପାନ କରି ରହୁଥିଲେ, କେବଳ ଜଳପାନ କରୁଥିଲେ କିଛି ଖାଦ୍ୟ ଗ୍ରହଣ କରୁନଥିଲେ ତୃତୀୟ ମାସରେ, ଆହୁରି ତୀବ୍ର ତପସ୍ୟା କେବଳ ବାୟୁ ବଙ୍କନ କରି ମଧ୍ୟ ରହିଲେ। ତେଣୁ ଜଳପାନ କରି ମଧ୍ୟ ଜଣେ ଜୀବନ ଧାରଣ କରି ରହିପାରିବେ, ଜଳକୁ ଜୀବନ ବୋଲି କୁହାଯାଉଛି। ନଅ ଦିନରେ ଥରେ ଜଳପାନ କରୁଥିଲେ ଏବଂ ସେଇଥିରେ ସେ ରହିଯାଉଥିଲେ। ତେଣୁ ଏ ପ୍ରେରଣ ଜୀବନ ଯଶ୍ୟ ଯଶ୍ୟ କହିଲେ ଏଇ ପୃଥିବୀର ଯିଏକି ଆଠ ମାସ ଧରି ଉତ୍ତପ୍ତ ହେଉଥିଲେ ଗ୍ରୀଷ୍ମ ଦ୍ୱାରା ଏ ଯେଉଁ ସୂର୍ଯ୍ୟଙ୍କର କିରଣରେ ଉତ୍ତପ୍ତ ହେଉଥିଲେ, ତେଣୁ ବର୍ତ୍ତମାନ ଯେତେବେଳେ ଜଳ ପ୍ରାପ୍ତ ହେଉଛନ୍ତି ତାଙ୍କର ଜୀବନ ସେ ପ୍ରାପ୍ତ ହେଉଛନ୍ତି। ପ୍ରେରଣ ଜୀବନ ଯଶ୍ୟ ମୁମୁଚୁ କରୁଣା ଇବ, ତେଣୁ ମେଘ ଯେତେବେଳେ ଏଇ ଜଳକୁ ପ୍ରଦାନ କରୁଛନ୍ତି ମୁମୁଚୁ ତ୍ୟାଗ କରୁଛନ୍ତି, କରୁଣା ପ୍ରକାଶ କରୁଛନ୍ତି ଜୀବମାନଙ୍କ ପ୍ରତି, କରୁଣା ପ୍ରକାଶ କରୁଛନ୍ତି ଜୀବ କେତେ ଦୁଃଖ ପ୍ରାପ୍ତ ହେଉଛି। ତପ୍ତ ଜୀବନ ତପ୍ତ ଜୀବନ ସମସ୍ତେ ତପ୍ତ ଅବସ୍ଥାରେ ରହିଛନ୍ତି, ଏ ଭୌତିକ ଦୃଷ୍ଟିରୁ ଯଦି ଆମେ ଦେଖିବା ତପ୍ତ ଅବସ୍ଥାରେ ରହିଛି, ଖରାଦିନେ କେତେ ଟେମ୍ପରେଚର୍ ହୋଇଯାଉଛି ବଢ଼ିଯାଉଛି। ମୁଁ ଯାଇଥିଲୁ ୟୁରୋପରେ ସେଠି ଜଣେ କହୁଥିଲେ କହିଲେ ଭାରତବର୍ଷରେ ଏତେ ଗରମ ମୁଁ କେବେ ଯାଇପାରିବିନି, ସେଠି ତାଙ୍କର ଥଣ୍ଡା ଦେଶ ତାଙ୍କର ଏତେ ଗରମ ନାହିଁ, କିନ୍ତୁ ଆମର ଏତେ ଯେଉଁ ଗରମ ରହିଛି କେତେ ଅସହ୍ୟ ଗରମ ହେଇଯାଉଛି। କିନ୍ତୁ ଭଗବାନ କହୁଛନ୍ତି ତୁମେ ଏଇଟାକୁ ତାକୁ କିଛି କ'ଣ ନ୍ୟୁଟ୍ରିଲାଇଜ୍ କରିବା ଦରକାର ନାହିଁ, ବହୁତ ଗରମ ଅଛି ତାକୁ ଥଣ୍ଡା କରିଥାନ୍ତି। ଆମ ଶରୀର ସେଇଭଳିଆ ଭାବରେ ସୃଷ୍ଟି ହେଇଛି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଏଇ ଜ୍ଞାନ ଦେଇଛନ୍ତି ଅର୍ଜୁନ। ମାତ୍ରା ସ୍ପର୍ଶାସ୍ତ କୌନ୍ଦେୟା ଶୀତୋଷ୍ଣ ସୁଖ ଦୁଃଖଦା ଆଗମା ପାଇନ ନିତ୍ୟା ତାଙ୍କ ତିତିକ୍ଷା ସହ ଭାରତ ଦୁଃଖ ଆଗମ ସାଧାର ରକ୍ଷଣ ତିତିକ୍ଷା ଭଗବାନ ପ୍ରଥମେ କହିଦେଲେ ସେ ତିତିକ୍ଷ। ଆମର ଶରୀର ସେଇଭଳିଆ ସୃଷ୍ଟି ହେଇଛି। ମାତ୍ରା ସ୍ପର୍ଶାସ୍ତ କୌନ୍ଦେୟା, ଏ ଯେଉଁ ମାତ୍ରା ରହିଛି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ ଯେଉଁ ରହିଛି ବିଷୟ ସବୁ ରହିଛି, ଆମ ଶରୀର ଏଭଳି ଭାବରେ ସୃଷ୍ଟି ହେଇଛି। ଶୀତୋଷ୍ଣ ସୁଖ ଦୁଃଖଦା, ବର୍ତ୍ତମାନ ଶୀତ ଦିନ ଆସିଲା ଆଉ ଥଣ୍ଡା ପାଣି ଭଲ ଲାଗିବ ନାହିଁ, ଗରମ ପାଣି ଏବେ ଭଲ ଲାଗିବ। ଶରୀର ଆମର ସେଭଳିଆ ସୃଷ୍ଟି ହେଇଛି। କିନ୍ତୁ ସେଇ ଗରମ ପାଣି ଖରାଦିନ ହେଇଗଲେ ଆମକୁ ଭଲ ଲାଗିବ ନାହିଁ। ତେଣୁ ଭଗବାନ କହୁଛନ୍ତି ଅର୍ଜୁନକୁ, ଏ ଅର୍ଜୁନ ଆଗମା ପାଇନ ନିତ୍ୟା, ଇଏ ଅନିତ୍ୟ, ଇଏ ଆସିବ ଏବଂ ଯିବ, ତାଙ୍କୁ ତିତିକ୍ଷ ବାହାର ତାକୁ ତୁମେ କେବଳ ସହି ନେବା ପାଇଁ ଚେଷ୍ଟା କର। ଏ ସାଧୁର ଲକ୍ଷଣ ହେଉଛି ସହି ନେବେ ସବୁ କିଛି। ତେଣୁ ଏ ଯେଉଁ ବୃଷ୍ଟି ଗରମରେ ତପ୍ତ ଅବସ୍ଥାରେ ଅଛନ୍ତି, ତେଣୁ ସେମାନେ ଯେତେବେଳେ ଜଳ ପ୍ରାପ୍ତ ହେଉଛନ୍ତି ସେମାନେ ପ୍ରାଣ ପାଇଲା ଭଳି ଲାଗୁଛନ୍ତି। ପ୍ରିୟନାମ ଜୀବନ ୟଶ ମୁମୁଚୁ କରୁଣ ଏଇବ ମୁମୁଚୁ। ତେଣୁ ମେଘମାନେ ଯେଉଁ ଜଳକୁ ତ୍ୟାଗ କରୁଛନ୍ତି ସେ କରୁଣା ପ୍ରକାଶ କରୁଛନ୍ତି। ଯେଭଳି ଭାବରେ ଆମର ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି, ଯେମିତି ଦଧିଚି ଶିବି ଇତ୍ୟାଦି ଅନେକ ସାଧୁ ଅଛନ୍ତି ଯିଏକି ଏମିତିକି ତାଙ୍କର ପ୍ରାଣକୁ ମଧ୍ୟ ତ୍ୟାଗ କରିଦେଉଛନ୍ତି। ମେଘର ପ୍ରାଣ ହେଲା ଏଇ ଜଳ, ତେଣୁ ସେ ତାଙ୍କର ପ୍ରାଣ ତ୍ୟାଗ କରନ୍ତି। ଯେମିତି ଦଧିଚି ଆମର ଚାଲିଛି ପ୍ରସଙ୍ଗ, ଚାଲିଛି କଟକରେ ମାଳ କହୁଛନ୍ତି ମୃତ ପ୍ରସଙ୍ଗ ଦଧିଚି ଯେତେବେଳେ ଯାଇଛନ୍ତି ଦେବତାମାନେ ପ୍ରାର୍ଥନା କରୁଛନ୍ତି, ଦଧିଚି ତାଙ୍କ ପ୍ରାଣ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହେଇଯାଉଛନ୍ତି। ଅହୋ ଦୈନ୍ୟମ ଅହୋ କଷ୍ଟମ ପାର କେହି କ୍ଷଣ ମଙ୍ଗୁରେଇ ଜନ୍ମକୁ ପର୍ଯ୍ୟାୟ ମର୍ତ୍ତେ ସ୍ୱ ଜ୍ଞାନ ବିଗ୍ରହୀ ଜନ୍ମକୁ ପର୍ଯ୍ୟାୟ ସ୍ୱାର୍ଥୀ। ଅନ୍ୟର ଉପକାର କରିବା ଇଏ ହେଉଛି ବିଶେଷ ଭାବରେ ମାନବ ଜନ୍ମର ଲକ୍ଷ୍ୟ। ମାନବ ଜନ୍ମର ଲକ୍ଷ୍ୟ ହେଉଛି ବିଶେଷ ଭାବରେ ଚୈତନ୍ୟ ମହାପୁରୁଷ କଥା କହୁଛନ୍ତି, ଭାରତ ଭୂମିତି ମନୁଷ୍ୟ ଜନ୍ମ ହେଲେ ଯା ଜନ୍ମ ସାର୍ଥକ କରିବାର ପର ଉପକାର। ଭାରତ ଭୂମିରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି ସେମାନେ ବହୁତ ଭାଗ୍ୟବାନ। ତେଣୁ ସେମାନେ ନିଜ ଜନ୍ମକୁ ସାର୍ଥକ କରିବା ସଙ୍ଗେ ସଙ୍ଗେ ଅନ୍ୟର ମନ ଜନ୍ମକୁ ସାର୍ଥକ କରିବା ପାଇଁ ତାକୁ ଉପକାର କରିବା ପାଇଁ କୁହାଯାଉଛି। କିଭଳି ଉପକାର କରିବେ, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ ଆମା ଆଜ୍ଞା ଗୁରୁ ହୟା ତାର ହେଇଦେଶ। ଯାହାକୁ ଦେଖିବା ତାଙ୍କୁ ଭଗବାନ କଥା କହିବା। ଏ ବର୍ତ୍ତମାନ ଗୀତା ମାରାଥନ ଚାଲିଛି, ଶନିବାର ଦିନ ଏକାଦଶୀ ତିଥିରେ ଭଗବାନ ଏ ଗୀତାର ଜ୍ଞାନ ଦେଇଥିଲେ ଅର୍ଜୁନକୁ, ଏବଂ ଗୀତାର ଜ୍ଞାନ ଦେଇକରି କହିଲେ ତମେ ଏ ଯେଉଁ ଜ୍ଞାନ ରହିଛି ଜ ଇଦମ୍ ପରମ ଗୁହ୍ୟମ ମଦ ଭକ୍ତିଶ୍ର ବିରାସତି ଭକ୍ତିମୟୀ ପରା କୃତା ମହାମେଶ୍ୟନ୍ତ ସଂସ୍ୟ ନଚ ତସ୍ମାତ୍ ମନୁଷ୍ୟ କଶ୍ଚିନ୍ମେ ପ୍ରିୟକୃତମ ଭବିତା ନଚ ତସ୍ମାତ୍ ଅନ୍ୟ ପ୍ରକାର ହୁଏ। ଯେଉଁମାନେ ଏହି ଭଗବତ ଗୀତାର ଜ୍ଞାନ ଅନ୍ୟମାନଙ୍କୁ ପ୍ରଦାନ କରନ୍ତି ତାଙ୍କଠାରୁ କେହି ଭଗବାନଙ୍କର ଅପ୍ରିୟ ନୁହନ୍ତି। ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି କିଏ ତାଙ୍କର ପ୍ରିୟ, ଅଦିଷ୍ଟା ସର୍ବଭୂତାନ ମୈତ୍ର କରୁଣ ଏବଂ ଏଭଳି ଭାବରେ ଭଗବାନ କହୁଛନ୍ତି କିଏ ମୋର ପ୍ରିୟ। କିନ୍ତୁ ଅନ୍ତିମରେ କହିଲେ ସବୁଠାରୁ ପ୍ରିୟ ବ୍ୟକ୍ତି ମୋର କିଏ ନା ଜ ଇଦମ୍ ପରମ ଗୁହ୍ୟମ୍। ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ଯେଉଁ ଭଗବାନ ଦେଇଛନ୍ତି, ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ। ତେଣୁ ଏହି ଗୁହ୍ୟତମ ଜ୍ଞାନ ହେଉଛି ଭକ୍ତି। ତେଣୁ ଏହି ଭକ୍ତି ଯୋଗ ଯିଏ ପ୍ରଚାର କରନ୍ତି ମଦ ଭକ୍ତି ସିଏ ବିଭାସତି ନା ଚତସ୍ମାତ୍ ମନୁଷ୍ୟ ସିଏ କଶ୍ଚିନ୍ ନେଇ ପ୍ରିୟକୃତ ତାଙ୍କଠାରୁ ମୋର କେହି ଅଧିକ ପ୍ରିୟ ନୁହନ୍ତି। ଆଜି ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଏହି ଭଗବାନଙ୍କର ଭକ୍ତି ପ୍ରଚାର କରିଛନ୍ତି, ଭଗବାନଙ୍କ ନାମ ପ୍ରଚାର କରିଛନ୍ତି। ଏଇ ଯେଉଁ ଜାଣିବା ଯେ ପ୍ରଭୁପାଦ ଭଳି କେହି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ହେଇନାହାନ୍ତି କି ଏବେ ନାହିଁ ମଧ୍ୟ। ଆମେ ମଧ୍ୟ ସାରା ପୃଥିବୀରେ ଆମେ ଯାଇଥିଲୁ, ୟୁରୋପ ଯାଇଛୁ, ସେଠି ମଧ୍ୟ ସେ ପାଉଛୁ। ଆମର ଯେଉଁ ଇସ୍କନ ରହିଛି 50 ବର୍ଷ ପୂର୍ତ୍ତି ହେଲା, ତେଣୁ 50 କୋଟି ବହି ପୁସ୍ତକ ବିତରଣ କରିବା ପାଇଁ କୁହାଯାଉଛି। ଜିବି ସ୍ତରକୁ ଏଇଟା ଅନୁରୋଧ କରାଯାଇଛି, ସାରା ପୃଥିବୀରେ ଯେତେ ସେଣ୍ଟର ଅଛି ସେଟା କୁହାଯାଉଛି। ଆମର ମଧ୍ୟ ଇସ୍କନ ଭୁବନେଶ୍ୱର ତରଫରୁ ମଧ୍ୟ ସେ ବ୍ୟବସ୍ଥା କରାଯାଇଛି। ସମସ୍ତ ଭକ୍ତମାନେ ଏ ପୁସ୍ତକ ବିତରଣ କରୁଛି, ଏ ପର ଉପକାର ପାଇଁ କରାଯାଉଛି। କରୁଣା ଇଏ ହେଉଛି କରୁଣା, ଜୀବ ଜୀବ ଦୟା ହେଉଛି ଏଇଟା। ଜୀବ କାହିଁକି ଦୁଃଖ ପାଉଛି ନା ଭଗବାନଙ୍କୁ ନେଇଯାଇଥିବାରୁ ଦୁଃଖ ପାଉଛି। ଭଗବଦ୍ଗୀତା 13 ଅଧ୍ୟାୟରେ ଭଗବାନ କହୁଛନ୍ତି, ଯେହେତୁ ଅନ୍ୟଟି ଏବଂ ଅଜାଣତ ସୂର୍ଯ୍ୟ ଅନ୍ୟ ଉପାସତେ ଯେହେତୁ ଚାହାନ୍ତି କରନ୍ତି ଏବଂ ମୃତ୍ୟୁ ସୃତି ପରାୟଣ। କାହିଁକି ଜଣେ ଜନ୍ମ ମୃତ୍ୟୁ ଭୋଗ କରୁଛନ୍ତି ନା ଭଗବାନଙ୍କୁ ନେଇଯାଇଥିବାରୁ, ଯେହେତୁ ଏବଂ ଅଜାଣତ ସେମାନେ ଜାଣିନାହାନ୍ତି। କିନ୍ତୁ ସୂର୍ଯ୍ୟ ନିଭ ଉପାସତେ, କିନ୍ତୁ ଅନ୍ୟପଟରେ ଯଦି ଶୁଣିକିରି ସେ ଯଦି ଭଗବାନଙ୍କୁ ଉପାସନା କଲେ ତାହେଲେ ତେ ବି ଚାହାନ୍ତି କରନ୍ତି ଏବଂ ସେମାନେ ମଧ୍ୟ ମୃତ୍ୟୁକୁ ପାର ହେଇଯିବେ। ମୃତ୍ୟୁକୁ ରୂପକ ଯେଉଁ ରହିଛି ଭୌତିକ ଜଗତର ଯେଉଁ ମୂଳ ସମସ୍ୟା, ତାକୁ ଏଡ଼େଇବା ପାଇଁ, ତାକୁ ପାର ହେବା ପାଇଁ, ତାକୁ ଦୂର କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ନା ସେପୃତ ଆମର ବୃତ୍ତାଶ୍ରମ ସେ କଥା କହିବେ। ଯେଉଁ ଜାତ ସେଇ ଧୂମ ମୃତ୍ୟୁ, ଜଣେ ଜନ୍ମ ହୋଇଥିବା ମୃତ୍ୟୁ ନିଶ୍ଚିନ୍ତ, ଆର ପ୍ରତିକ୍ରିୟା କିଛି ନାହିଁ ଏପର୍ଯ୍ୟନ୍ତ ହେଇନାହିଁ। କିନ୍ତୁ ଭଗବାନ ଦ୍ୱାରା ତାର ପ୍ରତିକ୍ରିୟା ଅଛି। କ'ଣ ସେ ପ୍ରତିକ୍ରିୟା ନା ଭଗବାନଙ୍କର ଶରଣରେ ଗଲେ ଆମେ ମୃତ୍ୟୁ ଫେରିଯାଇ ପାରିବା। ଇଏ ହେଉଛି ପ୍ରକୃତ କରୁଣା, ଜୀବ ପ୍ରତି ପ୍ରକୃତ କରୁଣା ହେଉଛି ଏଇ ଜଣକୁ କୃଷ୍ଣ ଚେତନା ପ୍ରଦାନ କରିବା। ସାଧୁର ଲକ୍ଷଣ ହେଉଛି ସେଇଟା, ସେ ଅନ୍ୟମାନଙ୍କୁ ଏଇ କୃଷ୍ଣ ଚେତନା କହିବେ, ମହତ୍ ବିଚଳନ ଋଣା ଗ୍ରୀଣା ଦିନ ଚେତ ସା ନିଶ୍ରୟ ସାହେ ଭଗବାନ ନାନ୍ୟତା କଳ୍ପତି କୋଚି। ଯେତେବେଳେ ଗର୍ଗମଣି ଆସୁଛନ୍ତି ନନ୍ଦ ମହାରାଜଙ୍କର ଗୃହକୁ, ସେତେବେଳେ ନନ୍ଦ ମହାରାଜ କଥା କହୁଛନ୍ତି, ମହତ୍ ବିଚଳନ ଯେମିତି ଦେଖୁଛେ ତଡ଼ିତ ମାନେ କ'ଣ ସେମାନେ ଶୋଷଣ ଚଣ୍ଡ ଶୋଷଣ ପ୍ରେରିତା ବାୟୁ ଦ୍ୱାରା ପ୍ରେରିତ ହେଇକରି ସେମାନେ ବିଚରଣ କରୁଛନ୍ତି ବିଭିନ୍ନ ସ୍ଥାନକୁ। ସେଭଳି ଭାବରେ ଯେଉଁମାନେ ମହତ୍ ବ୍ୟକ୍ତି ସେମାନେ ବିଚରଣ କରୁଛନ୍ତି କିଭଳି ଭାବରେ ନା ଏଇ କରୁଣା ପ୍ରକାଶ କରିବା ପାଇଁ। ଗ୍ରୀଣା ଦିନ ଚେତସା ଯେଉଁମାନେ ଗୃହରେ ରହିଛନ୍ତି ଦିନ ଚେତସା, ତାଙ୍କର ଚେତନା ଏତେ ଉନ୍ନତ ହେଇନାହିଁ, କୃଷ୍ଣ ଚେତନା ସେମାନେ ପ୍ରାପ୍ତ ହେଇନାହାନ୍ତି, ନିମ୍ନ ଚେତନା ରହିଛନ୍ତି, ମୃତ ଚେତନାରେ ରହିଛନ୍ତି ସେମାନେ। ତେଣୁ ସେମାନଙ୍କର ଚେତନାକୁ କେମିତି ଉନ୍ନତି କରାଯିବ, କେମିତି ସେମାନେ କୃଷ୍ଣ ଚେତନାକୁ ଆସିବେ, ସେଥିପାଇଁ ସେମାନେ ଯାଆନ୍ତି ବିଭିନ୍ନ ଗୃହକୁ, ଯାଆନ୍ତି ବିଭିନ୍ନ ସ୍ଥାନକୁ, ଯାଆନ୍ତି ନିଶ୍ଚୟ ସେ ତାଙ୍କର ଶ୍ରେୟ ପ୍ରଦାନ କରିବା ପାଇଁ ଯାଆନ୍ତି। ସେ ନାନ୍ୟତା କଳ୍ପତି କରୁଛି, ଅନ୍ୟ କୌଣସି କାରଣ ନାହିଁ, ମହତ୍ ବ୍ୟକ୍ତିଙ୍କର ବିଚଳନ ବା ମହତ୍ ବ୍ୟକ୍ତିଙ୍କର ଭ୍ରମଣ। ଯେଉଁଭଳି ଭାବରେ ଚଡ଼ିତ୍ବନ୍ଦ ମହାମେଘା ମେଘମାନେ ଯେଉଁଭଳି ଭାବରେ ବିଚରଣ କରୁଛନ୍ତି, ଜଳ ପ୍ରଦାନ କରୁଛନ୍ତି, ତପ୍ତ ଜୀବନରେ ଆନନ୍ଦ ପ୍ରଦାନ କରୁଛନ୍ତି, ତାଙ୍କ ପ୍ରାଣ ପ୍ରଦାନ କରୁଛନ୍ତି, ସେହିଭଳି ଭାବରେ କରୁଣା ଇବ ସେହିଭଳି ଭାବରେ ସାଧୁ ବ୍ୟକ୍ତି ସେ ମଧ୍ୟ ଏହି କୃଷ୍ଣ ଚେତନା ବି ପ୍ରଚାର କରୁଛି, ଏହି କରୁଣା ତାଙ୍କୁ ପ୍ରଦାନ କରାଯାଉଛି। ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ତାଙ୍କର ସେଇ ଉଦାହରଣ ସେ ଦେଉଛନ୍ତି। ବର୍ଷା ଋତୁର ବିଭିନ୍ନ ବର୍ଷା ଋତୁର ସବୁ ବିଭିନ୍ନ ବର୍ଣ୍ଣନା ଯେତେବେଳେ କରୁଛନ୍ତି ସେତେବେଳେ ସେଇ ସବୁ ବିଭିନ୍ନ ପ୍ରକାର ଉଦାହରଣ ଦେଉଛନ୍ତି। କାରଣ ଯେ ଭକ୍ତ ଭଗବାନ ଭକ୍ତ ସେ ଯାହା ଦେଖିବ ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ଭଗବାନ ସହିତ ସମ୍ବନ୍ଧିତ କରିଦେବ। ସେଇଟା ଜଣେ ଭକ୍ତ ନୁହଁ, ସେ ଯାହା ଦେଖିବ ସେ ଭଗବାନ କଥା ସେ ଦେଖିପାରିବ ନାହିଁ। ମାୟା ଜନନିକାଚ୍ଛନ୍ନ ମଜ୍ଞାନ ଦୁଃଖଜ ମଜ୍ଞାନ ନ ଲକ୍ଷ୍ୟ ସେ ଦେଖିପାରିବ ନାହିଁ। ଏଇଠି ସବୁ ଯେ ଭଗବାନଙ୍କର ଇଚ୍ଛା ଅନୁସାରେ ଭଗବାନଙ୍କର ସବୁ ଯାହା ଦେଖିବ ସେ ଯୁବାନ ପଶ୍ୟତି ସର୍ବତ୍ର, ଯାହା ଦେଖିବେ ସେ ଭଗବାନ ଦର୍ଶନ କରୁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ମଧ୍ୟ ବର୍ଷା ଋତୁର ଏସବୁ ବର୍ଣ୍ଣନା କରୁଛନ୍ତି, ବର୍ଷା ଋତୁର ଏଇ ଦୃଷ୍ଟିକୁ ଦେଖି ଚଡ଼ିବନ୍ତ ମହାବେଘା ଯେତେବେଳେ ଦେଖୁଛନ୍ତି ସେତେବେଳେ ସେ ଭଗବାନ କଥା ଚିନ୍ତା କରୁଛନ୍ତି, ଭଗବାନ ଭକ୍ତ କଥା ଚିନ୍ତା କରୁଛନ୍ତି, ଭଗବାନ କଥା ପ୍ରଚାର କରୁଛନ୍ତି ତାଙ୍କର ଭକ୍ତ ଯେଉଁଭଳି ଭାବରେ କରୁଣା ପ୍ରକାଶ କରୁଛନ୍ତି ସେଇଭଳି ଭାବରେ ମେଘମାନେ ମଧ୍ୟ କରୁଣା ପ୍ରକାଶ କରୁଛନ୍ତି। ଭଗବାନ ଭକ୍ତ ଯାହା ଦେଖିଲେ ମଧ୍ୟ ସେ ଭଗବାନଙ୍କ ସମ୍ବନ୍ଧିତ ହେଇଯିବେ, ଭଗବାନଙ୍କୁ ନେଇକରି ସେ ଆର ଚିନ୍ତା କରିବେ, ସବୁଠାରେ ସେ ଭଗବାନଙ୍କୁ ଦର୍ଶନ କରୁଛନ୍ତି। ତେଣୁ ବର୍ଷା ଋତୁରେ ମଧ୍ୟ ଭଗବାନଙ୍କ କ୍ରିୟା ଚାଲିଛି, ସେ କଥା ସେ ଦେଖୁଛନ୍ତି। ତେଣୁ ଭଗବାନ ଭକ୍ତ କରୁଣା ପ୍ରକାଶ କରି ଯେଭଳି ଭାବରେ ଅନ୍ୟମାନଙ୍କୁ ଏହି କୃଷ୍ଣ ଚେତନା ପ୍ରଦାନ କରୁଛନ୍ତି, ତାଙ୍କର ତପ୍ତ ଜୀବନ ଯେଉଁ ଏକାଦଶ ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟରେ ତବ କଥାମୃତ ତପ୍ତ ଜୀବନ, ଭଗବାନ କଥାମୃତ ଜଣେ ପ୍ରାପ୍ତ ହେଲେ ଏ ତପ୍ତ ଜୀବନ ତାଙ୍କର ଶାନ୍ତ ହୋଇଯିବ, ସେମାନେ ଆନନ୍ଦ ପ୍ରାପ୍ତ ହେବେ। ସେଇଭଳି ଭାବରେ ତପ୍ତ ଅବସ୍ଥାରେ ଯେତେବେଳେ ରହୁଛନ୍ତି ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଆସୁଛି, ସେତେବେଳେ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଶୀତଳତା ପ୍ରାପ୍ତ ହେଉଛନ୍ତି। जय श्रीपाद महाराज की, जय श्रीगुरुदेव की, आनंद कोटि वैष्णव की, दाई गौर ब्रह्मानंदे, जय श्रीपाद।